ଯାକୁବ ଚାରି ଅଧ୍ୟାୟ। ତୁମେ କ'ଣ ଜାଣିଛ କି ତୁମମାନଙ୍କ ଭିତରେ ଝଗଡ଼ା ଆଉ ଯୁକ୍ତିତର୍କ କାହିଁକି ହୁଏ? ତୁମର ଝଗଡ଼ା ଆଉ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ। ତୁମେମାନେ ଅନେକ ବିଷୟ ଇଚ୍ଛା କର କିନ୍ତୁ ପାଅ ନାହିଁ, ତେଣୁ ତୁମେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ, ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇପାର ନାହିଁ। ସେଥିପାଇଁ ତୁମେ ତର୍କ ବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗିନଥାଅ, ତେଣୁ ତୁମେମାନେ ସେଗୁଡ଼ିକ ପାଇନଥାଅ, ବା ଯେତେବେଳେ ତୁମେ ମାଗ ତା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମେ ମାଗ ତା ଭୁଲ ଥାଏ। ତୁମେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର ସେଥିପାଇଁ ସେହିସବୁ ମାଗିଥାଅ। ଏହାଦ୍ୱାରା ତୁମେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମେ ଜାଣି ରଖିବା ଉଚିତ ଯେ ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତେବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କ ଶତ୍ରୁ କରି ପକାଏ। ତୁମେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ, ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାକୁ ଦେଇଛନ୍ତି ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଚାହାନ୍ତି। କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ, ଯେପରି ଶାସ୍ତ୍ର କୁହେ,
ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର, ସୈତାନଙ୍କୁ ବାଧା ଦିଅ, ତାହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମମାନଙ୍କ ନିକଟକୁ ଆସିବେ। ତୁମେମାନେ ପାପୀ ଅଟ, ଅତଏବ ତୁମମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମେ ଏକା ସମୟରେ ପରମେଶ୍ୱର ଓ ସଂସାର ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର, ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର। ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ, ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ କରିବେ। ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ କିଛି କୁହ ନାହିଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଚାର କରୁଛ, ତାହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି ତୁମେ ତାର ସମାଲୋଚନା କରୁଛ। ଯଦି ତୁମେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଚାର କର, ତେବେ ତୁମେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଚାର କରୁଛ। ଏବଂ ତୁମେ ଯଦି ବ୍ୟବସ୍ଥାର ବିଚାର କରୁଛ, ତେବେ ତୁମେ ବ୍ୟବସ୍ଥାର ପାଳନ କରୁନାହଁ, ତୁମେ ନିଜେ ତାହାର ବିଚାରପତି ହୋଇଗଲ। କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି, ସେ ହେଉଛନ୍ତି ଏକମାତ୍ର ବିଚାରପତି। ସେ କେବଳ ରକ୍ଷା କରିପାରନ୍ତି ଓ ବିନାଶ ମଧ୍ୟ କରିପାରନ୍ତି। ଅତେବ ଅନ୍ୟ କୌଣସି ଲୋକର ବିଚାର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ। ତୁମ୍ଭ ଭିତରେ କେହି କେହି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ, ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ। ଶୁଣ, ଏହି ବିଷୟରେ ଚିନ୍ତା କର। ତୁମେ ଜାଣିନାହଁ ଆସନ୍ତାକାଲି କ'ଣ ଘଟିବ। ତୁମ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ, ତୁମେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ। ଅତେବ ତୁମେ କହିବା ଉଚିତ, ଯଦି ପରମେଶ୍ୱରଙ୍କ ଇଚ୍ଛା ଥାଏ ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ। କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ, ଏହି ପ୍ରକାର ଅହଂକାର କରିବା ଅନୁଚିତ ଅଟେ। ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣିସୁଦ୍ଧା ତାହା କରେ ନାହିଁ, ତାହେଲେ ସେ ପାପ କରିଥାଏ।